ସ୍ୱଚ୍ଛ ଭାରତରେ ସ୍ୱଚ୍ଛ କଥା ସିନା ରହୁଛି, ଭିନ୍ନକ୍ଷମ ବ୍ୟକ୍ତିକୁ କଣ ପାଇଖାନା
ଯଦି
ଉଚ୍ଚା ପାଇଖାନା ହୁଅନ୍ତା ଭିନ୍ନକ୍ଷମ ବ୍ୟକ୍ତିକୁ ପାଇଖାନା ଯାଇପାରେ। ସ୍ୱଚ୍ଛ ଭାରତରେ ଅଛି ସ୍ୱଚ୍ଛ ପାଇଖାନା ବ୍ୟବସ୍ଥା, ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କେବେ ସୁଧୁରିବ ଭିନ୍ନକ୍ଷମଙ୍କ ଅବସ୍ଥା ଘରେ ଘରେ ପୁରା ସ୍ୱଚ୍ଛ ପାଇଖାନା ବ୍ୟବସ୍ଥା ଆମେ ଆବେଦନ କରୁ ସାଧାରଣ ଜନତା। ଏଟା ଅଛି ଆମ ସରକାରଙ୍କର କ୍ଷମତା। ମୋ ପାଇଖାନା ମୋ ସ୍ୱାଭିମାନ ଏକଥା ନ ହୋଇ ଅନ୍ୟତା ଭିନ୍ନକ୍ଷମ ପାଇଁ ସ୍ୱଚ୍ଛ ପାଇଖାନା ଘରେ ଘରେ ହେଉ ବ୍ୟବସ୍ଥା।
କହିଲେ କହିବ କହୁଛି ମୁଁ କହିବି କହିବି ହେଉଛି।